କାମରୁ କ୍ରୋଧ ଉପଜୟୀ, ରଚନା ମନମୋହନ ଚୌଧୁରୀ। ଆମେ ପ୍ରତ୍ୟେକ ପ୍ରତିଦିନ ଯେଉଁ କାରଣରୁ ଯେତେ ଥର ଯେଉଁ ସବୁ ଲୋକମାନଙ୍କ ଉପରେ ରାଗୁ, ତାର ତାଲିକା ଯଦି ଦିନା କେତେ କରିବା, ତ ନିଜର ସାମାଜିକ ଚରିତ୍ରର ଗୋଟାଏ ଭଲ ଚିତ୍ର ସେଥିରୁ ପାଇପାରିବା। ହଁ, ତା ସାଙ୍ଗରେ ଯୋଡ଼ିବାକୁ ହେବ ଆମ ଉପରେ ଯେଉଁମାନେ ରାଗନ୍ତି ସେସବୁର କାରଣ ସହିତ ତାଲିକା। ଏଥିରୁ ଖୁବ୍ ସମ୍ଭବତଃ ପ୍ରତ୍ୟେକ ଏହା ଦେଖିପାରିବେ ଯେ ଆମର ରାଗଟା ପ୍ରାୟ ଆମଠୁ ସାମାଜିକ ବା କର୍ତ୍ତୃତ୍ୱର ସିଢ଼ିରେ ତଳ ସ୍ତରରେ ଥିବା ଲୋକଙ୍କ ଉପରେ ହିଁ ଫୁଟି ବାହାରେ, ଘରେ ସ୍ତ୍ରୀ ପିଲାଛୁଆ ଓ ଚାକର ପୂଜାରୀଙ୍କ ଉପରେ, ଅଫିସରେ ଅଧସ୍ତନ କିରାଣୀ ଚପରାସି ଆଦିଙ୍କ ଉପରେ, ବଜାର ହାଟରେ ରିକ୍ସାବାଲା କୁଲିମୁଲିଆଙ୍କ ଉପରେ। ଠିକ୍ ସେହିପରି ଆମେ ଯେଉଁମାନଙ୍କର କ୍ରୋଧର ସରବ୍ୟ ହେଉ, ସେମାନେ ଆମର ସାମାଜିକ ଓ କର୍ତ୍ତୃତ୍ୱର ସିଢ଼ିର ଉପର ସ୍ତରର ଲୋକ। ସ୍ତ୍ରୀ ସ୍ୱାମୀର ଅଧସ୍ତନ, ତେଣୁ ସ୍ୱାମୀ ସ୍ତ୍ରୀ ଉପରେ ରାଗ ଝାଡ଼ିବ, କିନ୍ତୁ ସ୍ତ୍ରୀ ତାକୁ ମୁହଁ ବୁଝି ସହିବ। ଯେଉଁଠି ଏହାର ବ୍ୟତିକ୍ରମ ହୁଏ ସେଠି ସେଇଟା ବିଦ୍ରୁପର ବିଷୟ ହୁଏ, ଲୋକେ ଟାପରା କରନ୍ତି। ମାଇ ଗୁଲିଆ ମାଧୋଇ ସାହୁ, ମାଇ ପହାତରେ କହୁଣି ଖାଉ। କ୍ରୋଧର କାରଣ ଓ ଅଭିବ୍ୟକ୍ତିରୁ ମଧ୍ୟ ଆମେ ନିଜର ସାମାଜିକ ବିଶ୍ୱାସ ଓ ଦର୍ଶନର ପରିଚୟ ପାଇପାରିବୁ। ଆପଣଙ୍କ ପାରା କାହିଁକି ଗରମ ହୁଏ? ରିକ୍ସାବାଲା ବେଶୀ ପଇସା ମାଗୁଛି ବୋଲି ମନେ ହେଲେ କ'ଣ କରନ୍ତି ଆପଣ? ନାହିଁ ବାପା, ଏତେ ପଇସା ନୁହେଁ, ଦେଇପାରିବି ନାହିଁ ବୋଲି କୁହନ୍ତି, ନା ତାକୁ ଗାଳି ଦେଇ ମାରିବାକୁ ଉଦ୍ୟତ ହୁଅନ୍ତି, ଆଗରୁ ଭଡ଼ା ଛିଣ୍ଡାନ୍ତି ନା ନାହିଁ? ନା, ଅନ୍ୟ ଲୋକ ରିକ୍ସାବାଲାକୁ ଅଳ୍ପ ପଇସା ଦେଇ ଗାଳିଗୁଲଜ କରି ତଡ଼ିଦେଲେ ଆପଣଙ୍କର ରାଗ ହୁଏ? କୌଣସି ନିମନ୍ତ୍ରଣକୁ ଗଲେ ଆପଣଙ୍କୁ ଉଚିତ ମର୍ଯ୍ୟାଦା ଦିଆଯାଉଛି କି ନାହିଁ ସେ ବିଷୟରେ ଆପଣ ଖୁବ୍ ସଚେତନ ଥାନ୍ତି କି? ଉଚିତ ଅଭ୍ୟର୍ଥନାରେ ତ୍ରୁଟି ହେଲେ ମନ ବିଗିଡ଼ିଯାଏ? ନା, ବାହାଘରରେ ବରଯାତ୍ରୀମାନେ ଯାଇ ଦାମ୍ଭିକତା ଓ ଉଶୃଙ୍ଖଳତା ଦେଖାଇଲେ ଆପଣଙ୍କୁ ଅସହ୍ୟ ବୋଧ ହୁଏ? ଆପଣଙ୍କର ସାନ ପିଲାମାନେ ପାଟିତୁଣ୍ଡ କରି ଦୌଡ଼ାଦୌଡ଼ି କରି ଖେଳିଲେ ଆପଣ ବିରକ୍ତ ହୁଅନ୍ତି କି? ବିରକ୍ତ ହେଲେ କ'ଣ କରନ୍ତି? ଗୋଳମାଳ କରନା ବୋଲି ଧୀରେ କୁହନ୍ତି, ଜୋରରେ ପାଟି କରି ଗାଳି ଦିଅନ୍ତି, ଧରି କାନମୋଡ଼ା ବିଧା ଆଦି ବିତରଣ କରନ୍ତି, କାନ ଧରାଇ ଉଠବସ କରନ୍ତି କି? ରାସ୍ତାରେ କୌଣସି ସାନ ପିଲାଙ୍କୁ କେହି ବଡ଼ ମଣିଷ ପିଟୁଥିବାର ଦେଖିଲେ ଆପଣଙ୍କର କ୍ରୋଧ ହୁଏ? ସେ ଲୋକକୁ ମନା କରିବାକୁ ବା ଗାଳି ଦେବାକୁ ଇଚ୍ଛା ହୁଏ ନା ନାହିଁ? ରେଳ ଡବାରେ ବଙ୍ଗାଳୀ ବା ପଶ୍ଚିମା ଯାତ୍ରୀ ବେଶୀ ଭିଡ଼ କରିଥିଲେ ଆପଣଙ୍କର ପାରା ଚଢ଼ିଯାଏ, ଓ ଏ ବଙ୍ଗାଳୀ ବା ପଶ୍ଚିମା ଗୁଡ଼ାକ ଆସି ଏ ରାଜ୍ୟରେ ସବୁ ମାଡ଼ି ବସିଲେ ବୋଲି ଆପଣଙ୍କର ମନେ ହୁଏ କି ନାହିଁ? ଓ ସେମାନଙ୍କୁ ହଇରାଣ ବା ଅପମାନ କରାଯାଇପାରିଲେ ଆପଣ ଖୁସି ହୁଅନ୍ତି କି ନାହିଁ? ଥରେ ଏକ ରେଳ ଡବା ଭିତରେ ଦୁଇ ତିନି ଜଣ ଲୋକ ବହୁତ ଜାଗା ଦଖଲ କରି ବସିଥିଲେ, ଆଉ ଜଣେ ଆସି ସେଠି ବସି ପଡ଼ିବାରୁ ସେମାନେ ତାକୁ ବାଧା ଦେଲେ ଓ ନ ଉଠିବାରୁ ଟାଣି ଓଟାରି ତାକୁ ହଟେଇବାକୁ ଚେଷ୍ଟା କଲେ। ପାଖ ଆଖରେ ଥିବା ଅନ୍ୟ ଯାତ୍ରୀମାନେ ନିର୍ବିକାର ଚିତ୍ତରେ ଏ ନାଟକ ଦେଖୁଥାନ୍ତି। କିଛି କ୍ଷଣ ପରେ ଧକ୍କାଧକ୍କିର ଶିକାର ହୋଇଥିବା ବ୍ୟକ୍ତି ଜଣକ ଓଡ଼ିଆରେ କଥାବାର୍ତ୍ତା କରିବାରୁ କେତେଜଣ ଅନ୍ୟ ଯାତ୍ରୀ ମନ୍ତବ୍ୟ ଦେଲେ, ଓ ଆପଣ ଓଡ଼ିଆ, ଆମେ ବିଚାରିଲୁ ବଙ୍ଗାଳୀମାନେ ତାଙ୍କ ଭିତରେ ଲାଗିଛନ୍ତି, ଆପଣ ଓଡ଼ିଆ ବୋଲି ଜାଣିଥିଲେ ଆମେ ଛାଡ଼ିଥାନ୍ତୁ। ଅନ୍ୟ ସବୁ ଆଚରଣ ପରି ମଣିଷର କ୍ରୋଧର ଉପଲକ୍ଷ ଲକ୍ଷ୍ୟ ଓ ପ୍ରକାର ବି ସମାଜର ପ୍ରଚଳିତ ଛାଞ୍ଚରେ ପଡ଼ିଯାଇଥାଏ। ଆଜିର ବୈଷମ୍ୟମୂଳକ ସମାଜରେ ତ ପ୍ରତ୍ୟେକ ସମ୍ବନ୍ଧରେ ଉଚ୍ଚ ନୀଚ ଭେଦ ରହିଛି, ଏପରିକି ସ୍ୱାମୀ ସ୍ତ୍ରୀ ଓ ବାପା ମା ସନ୍ତାନ ସମ୍ବନ୍ଧରେ ବି ସ୍ତ୍ରୀ ଓ ସନ୍ତାନଙ୍କର ପାହ୍ୟା କମ୍, ଅଧିକାର କମ୍ ବୋଲି ଧରାଯାଏ। ଏ ସମାଜରେ ନିଜର ଜାତି ଶ୍ରେଣୀ ପଦମର୍ଯ୍ୟାଦା କୁଳୀନତା ଖାନଦାନ ବୁନିଆଦର ଶ୍ରେଷ୍ଠତ୍ୱ ପଦେ ପଦେ ଜାହିର କରିବା ମଣିଷର ଗୋଟିଏ ପ୍ରଧାନ ଲକ୍ଷ୍ୟ ଥାଏ। ତଳ ପାହ୍ୟାରେ ଥିବା ଜାତି ବା ଶ୍ରେଣୀ ବି ଏ ସ୍ତର ବିଭାଗକୁ ମାନି ନେଇଥାନ୍ତି, ଓ ପ୍ରତ୍ୟେକ ନିଜ ତଳେ ଥିବା ଜାତି ବା ଶ୍ରେଣୀଠୁ ନିଜକୁ ଉଚ୍ଚ ମନେ କରି ଆତ୍ମପ୍ରସାଦ ଲାଭ କରନ୍ତି। ଦୁଇ ଜାତି ବା ଦୁଇ ପରିବାର ଭିତରେ କିଏ କାହାଠାରୁ ଉଚ୍ଚ ତାହା ନିର୍ଦ୍ଦିଷ୍ଟ ନଥିଲେ ବା ନ ହୋଇପାରିଲେ ସେମାନଙ୍କ ଭିତରେ ବରାବର କଳି ଲାଗି ରହିଥାଏ। ସବା ତଳେ ଥିବା ଜାତି ନିଜ ଭିତରେ ए गाँववाला से गाँववाला बड़ बोली जाहिर करने चेष्टा करती। तेणु एपरी समाज रे क्रोध सांगरे थिबा करिबार प्रेरणार अन्यतम लक्ष्य अनेक समय रे बा प्रत्येक क्षेत्र रे हुए निजर श्रेष्ठता सब्यस्त करिबा अन्य को छोट करी निज को बड़ बोली देखाई हेबा बाहाघर बरजात्री शांत कुणिया मानक भितरे एहार एक तीव्रतम अभिव्यक्ति देखा मिले से माने एका बेलके नागफिणिया कंटा परी होई रही थांती कथा कथा के कंटा बाजी जाए गोड़धुआ पानी देबारे कौन टिके त्रुटि हेला बसिबा आसन ठीक हेला नाही माछ परसिबारे कौन पातरंतर होइगला बास आउ रक्षा नाही स्वामी स्त्री कळे लागिले भी कळीटा जाय स्त्रीर वंश मर्यादा उपरे अनेक समय रे पहुंचे स्वामी स्पष्ट भाषा रे बा परोक्ष रे दर्शाई दियंती जे जेते हेले छोट घर त दया करी वंश संगरे बंधु बांधी छंती नहेले पिला छंकु आकट करिबारे भी समानकर भूल रो संशोधन करी लोके ख्यांत होंती नाही निजर मुरबीपणियार श्रेष्ठत्व जाहिर करिया पई सेमानकु अपमानित करी जाय छाडंती कान धराई उठवास कराइबा नाक घसेबा आदि एहिपरि अपमानर प्रकार अनेक ए सबु बेस थंडा मिंजासरे करिथांती रागी दुई विद्धा पकेबा अपेक्षा ए प्रकार उद्देश्यमूलक अपमानर परिणति बहु गुणरे भयंकर निजर जाति खानदान बुनियाद आदिर श्रेष्ठत्व जाहिर करिबा अपरकु अपमानित करिबाटा सामंतवादी समाजर प्रभाव ए समाजरे मनुष्य जन्मरु जाति कुल अनुसारे श्रेष्ठ बा निकृष्ट बोली विश्वास करा जाए पूंजीवादी सभ्यता रे एपरि अपमानर चाहिदा उणा ओ आर्थिक क्षति करिबा बा क्षतिपूरण आदाय करिबार चाहिदा बेसी हुए जमीदार तांक कोठिया उपरे राग जेउं रूपरे प्रकाश पाए मिल मालिकंकर राग तार कर्मचारीक उपरे ताठु भिन्न रूपरे प्रकाश पाए ए सामाजिक परिवेशर एक आनुषंगिक लक्षण हेला जे उपरवाला तळवाला उपरे ही रागे तळवाला उपरवाला ठु दाबण खाइले ताकु मुह बुझी सही जाय तळवाला उपरे निजर रागतक अजाडे रामा कोठिया सांतठु गाळीमंद खाइयासी ता भारिजा सारियाकु मारे न मारे ए मातंगाखिया रांडर झुओ सबाखाई जोगिणी जोगु मनीष टिके शांति रहीपारा ना सारिया गेरस्तु बाहाण खाई जाई ता पिला दुईटा को धरी कच्चे ए नियालगा मेंचड़ गुड़ाक मत किलबिले करी खाइले बिचरा रामार उदाहरण देली बोली कटक भुवनेश्वर रामबाबू मैने आत्मप्रसाद लाभंतु ना सेठ भी सेमती हाकिम बड़बाबू किराणी चपरासी परंपरार राग तळकु तळ गड़ी आसे ए परिस्थिति रे मनुष्यर क्रोधर मंद परिणामर मुख्य कारण हला सामाजिक छांचरे पड़िथिबा तार क्रोधर उपलक्ष्य सरव्य ओ प्रकार एई सबकु बदलैबा बेस जरूरी गोपबंधु चौधरी बेळबेळ प्रचंड रागी जाउथिले मात्र तांकर मूल्यबोध शांतिया ओ पूंजीवादी छांचरु मुक्त होइसारथिला एक नुआ दुनियार छांचरे से सब कथा को देखुथिले अन्याय अनीति अवहेला देखिले तांकर पारा चढ़ी जाउथिला एहिपरि भावरे से निजर शांतिया पृष्ठभूमि रु आगे आसी पारथिले भेदभावपूर्ण स्थाणु समाज रे मनिषर संवेदनशीलता को दबे दिया हुए तार सृजनशीलता आत्मबडीमा ओ परपीडनर विकृत रूप धरे ए अवरोध ओ विकृतिरु मुक्त हेबा ही निजर मनिषपणिया विकाश पाई बेसी दरकार ताहले मनिषर लढ़ुआ प्रवृत्तिटा आमर परिवेश को अन्याय ओ असुंदरतारु मुक्त करिबा आड़कु जीवो एथिपाई आमे निज घरे स्वामी स्त्री अभिभावक संतान गृहस्थ चाकर आदि संपर्क भितरु कर्तृत्वाभिमानर हाम्बड़ा भावटाकु दूर करिबाकु प्रथमे चेष्टा करिपारु ए चेष्टार परिणाम सुदूर प्रसार हेबो अनेक प्रकार सभा सम्मेलनरे जोगदेइ मु लक्ष्य करिछि जे सेथिरे वयस्क नेतामानंकर मतामत साधारण रकमर समालोचना करिबाकु हेले अल्प वयसर कर्मी माने उणा अधिके उत्तेजित होइ पडंती यार कारण हेउछि जे आम समाज रे बड़ंक कथा उपर कथा कहिबाटा उचित नुह बोली पिला दिनरु आकट करा जाय गणतांत्रिक ढंग सहित एटा खाप खाए नाही ସଭା ସମିତିରେ ସମାନ ସମାନ ଆଲୋଚନା ବେଳେ ତେଣୁ ଅଳ୍ପ ବୟସ୍କମାନେ ଉତ୍ତେଜନାର ବାଷ୍ପ ସୃଷ୍ଟି ନ କଲେ ମନ ଭିତରେ ଥିବା ଏହି ଅବରୋଧକୁ ଭାଙ୍ଗି ପାରନ୍ତି ନାହିଁ। ପ୍ରବଳ ସାମ୍ନାରେ ଚୁପ୍ ରହିବା ଓ ଦୁର୍ବଳ ଉପରେ ରାଗ ମେଣ୍ଟାଇବାର ବୈଷମ୍ୟ ଓ କାପୁରୁଷତାପୂର୍ଣ୍ଣ ପରମ୍ପରାକୁ ଭାଙ୍ଗିବାକୁ ହେଲେ ସାନମାନଙ୍କୁ ମୁହଁ ଖୋଲିବାକୁ ଓ ଜବାବ ଦେବାକୁ ଉତ୍ସାହିତ କରିବାକୁ ହେବ। ମୁଁ ନିଜ ଅଭିଜ୍ଞତାରୁ ଦେଖିଛି ଯେ ମୁଁ ରାଗିଥିଲା ବେଳେ ସାନ ଲୋକ ଚୁପ୍ଚାପ୍ ନ ରହି ଓଲଟା ପ୍ରତିବାଦ କଲେ ବା ଜବାବ ଦେଲେ ମୋର ଉପକାର ହିଁ ହୁଏ, ରାଗଟାକୁ ବାଗରେ ପକାଇବାରେ ସାହାଯ୍ୟ ହୁଏ। ପୂର୍ବ ଅପେକ୍ଷା ଆଜିକାଲି ଘରମାନଙ୍କରେ ପିଲାଏ ଅଧିକ ସ୍ୱାଧୀନତା ପାଉଛନ୍ତି, ଏହାର ପରିସର ଆହୁରି ବଢ଼ିବା ଦରକାର। କୌଣସି କଥାରେ ସାନ ପିଲା ରାଗିଗଲେ ଆମେ ଯଦି ତାର ରାଗ ଯୋଗୁଁ ତାକୁ ଆକଟ କରି ନ ବସି ତାର ରାଗିବାର କାରଣଟା ପ୍ରତି ଦୃଷ୍ଟି ଦେବା, ତାକୁ ଦୂର କରିବାରେ ସାହାଯ୍ୟ କଲେ ଓ ରାଗଟାକୁ ଉପେକ୍ଷା କଲେ ତାର ରାଗିବା ଅଭ୍ୟାସଟାକୁ ମଜବୁତ କରାଇବା ପରିବର୍ତ୍ତେ ଆମେ ତାକୁ ସମସ୍ୟା ସମାଧାନ କରି ଶିଖାଇବା। ଲକ୍ଷ୍ୟ କଲେ ଦେଖାଯିବ ଯେ ଯେଉଁ ପରିସ୍ଥିତିରେ କାରଣ ଓ ସମାଧାନର ପନ୍ଥା ଜଣାଥାଏ ସେଥିରେ ମଣିଷ ନିଜକୁ ନିଷ୍ଫଳ ବୋଧ କରେ ନାହିଁ ଓ ରାଗେ ମଧ୍ୟ କମ। ତେଣୁ ଜ୍ଞାନ କ୍ରୋଧକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ। ପିଲାଙ୍କ କଥା ପଡ଼ିଥିଲା ତ, ତାଙ୍କରି କଥା ନିଆଯାଉ। ପିଲାଙ୍କୁ ମାରଧର କରିବା ଉଚିତ ନୁହେଁ ବୋଲି ଆଜିକାଲିର ଶିକ୍ଷାବିତ୍ମାନେ କହୁଛନ୍ତି। କେତେ ଅଭିଭାବକ ଏଇଟାକୁ ଗୋଟାଏ ଅତି ଉଚ୍ଚ ଆଦର୍ଶଗତ ପରାମର୍ଶ ବୋଲି ମନେ କରନ୍ତି। ପିଲା ପାଟିତୁଣ୍ଡ କରିବେ, ଜିନିଷପତ୍ର ଭାଙ୍ଗିବେ, ପଢ଼ାଶୁଣା କରିବେ ନାହିଁ ତ ଅଭିଭାବକମାନଙ୍କର ମିଞ୍ଜାସ ନିଶ୍ଚୟ ଗରମ ହେବ, ଓ ତା ଛଡ଼ା ପିଲାଙ୍କୁ ଯତ୍ନ କଲେ ସେମାନେ ବାଟକୁ ଆସିବେ କେମିତି? ଏହା ପଛରେ ପିଲାଙ୍କର ମାନସିକତା, ସେମାନଙ୍କର ବିକାଶକ୍ରମ, ଶିକ୍ଷା ଆଦି ବିଷୟରେ, ଗୁରୁଜନଙ୍କ ସହିତ ସେମାନଙ୍କର ସମ୍ପର୍କ ବିଷୟରେ ଏଇଭଳି ଧାରଣା ସବୁ ରହିଛି ଯାହା ବ୍ୟାପକ ଅର୍ଥାତ୍ ପ୍ରାୟ ସମ୍ପୂର୍ଣ୍ଣ ଭ୍ରାନ୍ତ। ଆଧୁନିକ ମନୋବିଜ୍ଞାନ ଏ ବାବଦରେ ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ବଦଳାଇ ଦେଇଛି, ଓ ଏ ନୂଆ ଜ୍ଞାନର ପରିଚୟ ପାଇଲେ ଆମକୁ ଆଉ ପିଲାଙ୍କ ସହିତ ନୂଆ ଢଙ୍ଗରେ କାରବାର କରିବାଟା ଅତି ଦୁରୁହ ଯୋଗ ସାଧନା ପରି ଜଣା ନଯାଇ ବେଶ ସହଜ ଓ ସୁଖକର ବୋଧ ହେବ, ଓ ପିଲାମାନଙ୍କର ଆଚରଣରେ ରାଗିବାର ମାତ୍ରା ବି ଉଣା ହୋଇଯିବ। ଆଉ ଯେତେବେଳେ ଅସନ୍ତୋଷ ବା ବିରକ୍ତିର ଉପଲକ୍ଷ ଘଟିବ ସେତେବେଳେ ଆମର ଦୃଷ୍ଟିଟା ପିଲାଙ୍କୁ ଜବତ କରିବା ଆଡ଼କୁ ନ ଯାଇ ସମସ୍ୟାଟାକୁ ସୁଧାରିବା ଆଡ଼କୁ ଯିବ। ଯଦି ଆପଣଙ୍କର ସାନ ପୁଅକୁ ଜ୍ୱର ହୁଏ ତେବେ ଆପଣ ରାଗିଯିବେ ନାହିଁ, ତାର ଚିକିତ୍ସାର ବନ୍ଦୋବସ୍ତ କରିବେ। କିନ୍ତୁ ସେ ଯଦି କେଉଁଠୁ ଦୁଇଟା ଅଶ୍ଳୀଳ ଶବ୍ଦ ଶିଖି ଆସି କହିଲା ତେବେ ଆପଣଙ୍କର ପାରା ଚଢ଼ିଯିବ ଓ ତାର କାନର ସହ୍ୟ ଶକ୍ତିର ପରୀକ୍ଷା ହୋଇଯିବ। ମାତ୍ର ଜ୍ୱର ଯେମିତି ଶାରୀରିକ ଅସ୍ୱାସ୍ଥ୍ୟର ଲକ୍ଷଣ, ଅପଶବ୍ଦ ବ୍ୟବହାର କରିବାଟା ସେମିତି ଏକ ମାନସିକ ଓ ସାମାଜିକ ସମସ୍ୟା। କାନ ବା ଗାଲର ଶକ୍ତି ପରୀକ୍ଷା ଦ୍ୱାରା ତାର ସମାଧାନ ହେବ ନାହିଁ, ଅନ୍ୟ ଅଧିକ ଯୁକ୍ତିଯୁକ୍ତ ଓ ବୁଦ୍ଧିଯୁକ୍ତ ପନ୍ଥା ଲୋଡ଼ା। ଏହା ଜଣାଥିଲେ ଆପଣଙ୍କର ପାରା ଚଢ଼ିବ ନାହିଁ। ଲୋକେ ଚୋରକୁ ଭୟ ବି କରନ୍ତି ଓ ସେମାନଙ୍କ ଉପରେ ରାଗନ୍ତି ବି ବହୁତ। ମାତ୍ର ସେ ଗାଁର ମୂଷାମଳିକ ଯେତେବେଳେ ସାଆନ୍ତଙ୍କ ବାଡ଼ିରୁ କଦଳୀ କାନ୍ଦିଏ ଚୋରି କରିବାକୁ ଯାଇ ଧରାପଡ଼ି ମାଡ଼ ଖାଇଲା, ସେତେବେଳେ ବନାମା ବୁଢ଼ୀ କହିଲା, ଆହା ତାକୁ ଏତେ ମାରୁଛନ୍ତି ଯେ ସେ ବିଚରା କ'ଣ କରିବ କହିଲ, ପାଞ୍ଚ ପ୍ରାଣୀ କୁଟୁମ୍ବ। ମହାଜନ ନାଲିସ କରି ଜମି ଦିମାଣ ଥିଲା ଯେ ତାକୁ ନେଇଗଲା। ଖରା ମାସରେ ବିଲବାଡ଼ିରେ କାମଦାମ କିଛି ନାହିଁ, ଛୁଆ ତିନିଟାକୁ ପୋଷିବ କେମିତି? ଏବେ ଚୋରଙ୍କ ବିଷୟରେ ବହୁତ ଅଧ୍ୟୟନ ବି ହେଲାଣି, ଓ ସେମାନଙ୍କୁ ଅପରାଧୀ ଭାବରେ ଦଣ୍ଡ ନ ଦେଇ ବାଟବଣା ହୋଇଥିବା ଲୋକ ଭାବରେ ସୁଧାରିବା ଚେଷ୍ଟା ବି କେତେ ଦେଶରେ ଆରମ୍ଭ ହେଲାଣି। ରେଳ ଡବାର ପାଇଖାନାରେ କିଏ ଜଣେ ଅସ୍ଥାନରେ ଝାଡ଼ା ଫେରି ଦେଇଥିଲା ଯେ କେହି ତା ଭିତରେ ଗୋଡ଼ ଦେଇପାରୁନଥିଲେ। କେତେ ଯାତ୍ରୀ ତ ରାଗି ମାଗି କିଏ ଅଳପଇସା ଏମିତି କରିଛି, ତାର କ'ଣ ଆଖି ଫୁଟି ଯାଇଥିଲା ବୋଲି ଗୁଡ଼ାଏ ରବେଇ ଖବେଇ ହୋଇ କହିଲେ। ଜଣେ ଯାତ୍ରୀ ଚୁପଚାପ ବସିଥିଲେ, ଖଣ୍ଡେ ଖବରକାଗଜ ଓ ଛୋଟ ପାଣି ଢାଳଟେ ଧରି ସେ ମଇଳାକୁ ସଫା କରିଦେଇ ପାଇଖାନା ବ୍ୟବହାର କଲେ, ଅନ୍ୟ ସମସ୍ତଙ୍କର ବି ସୁବିଧା ହୋଇଗଲା। ବିରକ୍ତି ବା କ୍ରୋଧର ଅଭିବ୍ୟକ୍ତିକୁ ହାଲୁକା କରିଦେବାର ପରିହାସ ବୃତ୍ତି ବହୁତ ସାହାଯ୍ୟ କରେ। କାହାରି କୌଣସି କାମରେ ଅସନ୍ତୁଷ୍ଟ ହୋଇ ରାଗିବାର ଉଦ୍ଦେଶ୍ୟ କ'ଣ? ତାକୁ ଭିନ୍ନ ପ୍ରକାରେ କାମ କରିବା ପାଇଁ ପ୍ରେରଣା ଦେବା ତ। ଗାଳି ଅପେକ୍ଷା ପରିହାସ ଅଧିକ ସରସ ଓ ଫଳପ୍ରଦ ହୋଇପାରେ। ବୁଢ଼ୀମା କହୁଥିଲା, ସେମିତି ଥିରି ଥିରି କରି ବର ବେଦିକି ଗଲା ପରି ଚାଲୁଛୁ କ'ଣ ବା, ଚଞ୍ଚଳ ଜିନିଷଟା ନେଇଆ। ଅବଶ୍ୟ ବିଦ୍ରୁପ ବାକ୍ୟରେ ପରିହାସ ପରିବର୍ତ୍ତେ କଟୁ ଆକ୍ରମଣ ବି ପ୍ରକାଶ କରାଯାଇପାରେ ଓ ତାହା ଛୁରୀ ପରି ହୃଦୟକୁ କାଟିଦେଇପାରେ। ଯାହାଙ୍କ ମନ ଭିତରେ କପଟତା ବିଦ୍ୱେଷ ଓ ତିକ୍ତତା ଥାଏ ସେମାନେ ବିଦ୍ରୁପକୁ ଏପରି ଧାରୁଆ ହତିଆର ଭାବରେ ବ୍ୟବହାର କରିଥାନ୍ତି। କିନ୍ତୁ ସରଳ ପରିହାସ ବୃତ୍ତି ଭିନ୍ନ ବସ୍ତୁ। ରାଜନୀତି କ୍ଷେତ୍ରରେ ବିରୋଧ ପ୍ରକାଶ କରିବାକୁ ଯାଇ କେତେ ଲୋକ ଉତ୍ତେଜିତ ହୋଇ ଗାଳିଗୁଲଜ କରନ୍ତି। ସେମାନେ ବିଚାରନ୍ତି ଯେ ଏହାଦ୍ୱାରା ଜନସାଧାରଣ ବିରୋଧ କରିବା ପାଇଁ ସହଜରେ ଉତ୍ତେଜିତ ହେବେ। ମାତ୍ର ଅଧିକାଂଶ ସମୟରେ ଲୋକେ ଗାଳିଗୁଲଜ ଶୁଣି ବୁଝନ୍ତି ଯେ ଗୋଟାଏ କ'ଣ ଝଗଡ଼ା ଲାଗିଛି। ତାର କାରଣ ଜାଣିପାରନ୍ତି ନାହିଁ କି ଜାଣିବାକୁ ଉତ୍ସାହିତ ବି ହୁଅନ୍ତି ନାହିଁ। ନିଜର ଭାବକୁ ନିଜେ ଓ ଅନ୍ୟମାନେ ବୁଝିପାରିବା ଭଳି ଭାଷାରେ ସଜାଡ଼ିପାରିବାର ଶକ୍ତି ଓ ଜ୍ଞାନର ଅଭାବରୁ ହିଁ ସେମାନଙ୍କର ଉତ୍ତେଜନା ଗାଳିଗୁଲଜରେ ପ୍ରକାଶ ପାଏ। ସମସ୍ୟାକୁ ଯେ ବିଶ୍ଳେଷଣ କରି ନିଜେ ବୁଝିପାରେ ଓ ଅନ୍ୟକୁ ବୁଝେଇପାରେ ତାର ଗାଳିଗୁଲଜ କରିବା ଲୋଡ଼ା ହୁଏ ନାହିଁ। ଶେଷ ଦ୍ୱାରା ସେ ନିଜ ମନର ଅସନ୍ତୋଷ ଅଧିକ ଭଲ ଭାବରେ ପ୍ରକାଶ କରିପାରେ ଓ ଶ୍ରୋତାମାନଙ୍କୁ ଅଧିକ ପ୍ରଭାବିତ କରିପାରେ। କଲିକତାର ବସ୍ ଟ୍ରାମ୍ରେ ପ୍ରଚଣ୍ଡ ଭିଡ଼ ହୁଏ, କିନ୍ତୁ ସେଠା ଲୋକେ ସେ ଭିଡ଼ ଭିତରେ କ୍ୱଚିତ୍ ମିଞ୍ଜାସ ଖରାପ କରିବାର ଦେଖାଯାଏ। ବସ୍ କର୍ମଚାରୀ ଓ ଯାତ୍ରୀ ସମସ୍ତେ ଉତ୍କଟତମ ଭିଡ଼ରେ ବି ନିଜର ପରିହାସ ବୃତ୍ତି କାୟମ ରଖିଥାନ୍ତି ଓ ସେହି ଭିଡ଼ ଭିତରେ ଥଟା ଟାପରା ଚାଲିଥାଏ। ଏହାଦ୍ୱାରା ବସ୍ ଟ୍ରାମ୍ର ଅସହ୍ୟ ପରିସ୍ଥିତି ଲାଘବ ହୁଏ ଓ କେତେକ ପରିମାଣରେ ଉପଭୋଗ୍ୟ ବି। ଲଢୁଆ ବୃତ୍ତି ପରି ହସ ବି ମଣିଷର ସୃଜନାତ୍ମକ ବୃତ୍ତିର ଗୋଟାଏ ଅଭିବ୍ୟକ୍ତି। ସୃଜନଶୀଳ ମଣିଷର ପ୍ରେରଣା ଚାଷ କରିବାଠାରୁ ମହାସାଗରରେ ବୋଇତ ଭସେଇବା ଯାଏ ନାନା କର୍ମରେ ପ୍ରକାଶ ପାଏ। ସେଥିରେ ବାଧାର ସମ୍ମୁଖୀନ ହେଲେ ଏ ପ୍ରେରଣା ଲଢୁଆ ରୂପ ନିଏ। ସେମିତି ପ୍ରତିକୂଳ ପରିସ୍ଥିତିରେ ଏହା ହସର ରୂପ ବି ନେଇପାରେ ଓ ହସର ରସାୟନ କେତେ ପ୍ରକାରର ଉତ୍କଟ ବାଧାବିଘ୍ନକୁ ତରଳେ ଦେଇପାରେ। ଏ ହସିବା ଗୁଣର ପ୍ରକୃତ ପରାକାଷ୍ଠା ହେଲା ନିଜକୁ ନିଜେ ଥଟ୍ଟା କରିପାରିବାରେ। ଆମ ଆଗରେ ବେଳେବେଳେ ଆମରି ନିଜର ଅଜ୍ଞାନ ଅହମନ୍ୟତା ନିଜ ବିଷୟରେ ଅତି ଉଚ୍ଚ ଓ ଭ୍ରାନ୍ତ ଧାରଣା ସବୁଠାରୁ ବଡ଼ ବାଧା ହୋଇ ଛିଡ଼ା ହୋଇଥାନ୍ତି। ଦୁଇଜଣଙ୍କ ଭିତରେ ବିରୋଧ ଉପୁଜିଲେ ପ୍ରତ୍ୟେକଙ୍କର ଏହି ମାନସିକତା ହିଁ ବିରୋଧକୁ ତୀବ୍ରତର କରେ। ବିରୋଧ ସାମ୍ନାରେ ଆମର ଲଢୁଆ ବୃତ୍ତିକୁ ଅନେକ ସମୟରେ ଡନ୍ କୁଇଛୋକଙ୍କ ପରି ମେଣ୍ଢା ପଲକୁ ଘୋଡ଼ା ସବାର ବାହିନୀ ଭାବି ତାହା ଉପରେ ଚଢ଼ାଉ କରିବାକୁ ବାହାରେ। ସେତେବେଳେ ନିଜକୁ ନିଜେ ହସରେ ଉଡ଼େଇ ଦେଇପାରିଲେ ଆମେ ଅହମନ୍ୟତା ଓ ଅତି ଗମ୍ଭୀରତାର ବେଲୁନ୍ ଫୁଟେଇ ଦେଇ ନିଜକୁ ସ୍ୱାଭାବିକ ରୂପରେ ଦେଖିବାକୁ ସକ୍ଷମ ହେଉ। ଅନ୍ୟମାନେ ଆମକୁ ଯେମିତି ଦେଖୁଥିବେ ସେହିପରି ଦେଖିପାରୁ। ଗାନ୍ଧିଜୀ କେତେଥର କହିଛନ୍ତି ଯେ ତାଙ୍କର ଯଦି ନିଜକୁ ନିଜେ ପରିହାସ କରିବାର ଶକ୍ତି ନଥାନ୍ତା ତେବେ ସେ କେବେଠାରୁ ଆତ୍ମହତ୍ୟା କରିସାରିଥାନ୍ତେ। ମଣିଷର ମୁଣ୍ଡ ଠିକଣାରେ ରଖିବାରେ ହସର ବହୁତ ବଡ଼ ସ୍ଥାନ ରହିଛି। ପ୍ରାଚୀନ ଆଧ୍ୟାତ୍ମିକ ଗ୍ରନ୍ଥ ଯଥା ଗୀତା ପ୍ରଭୃତିରେ ଯେ ହସ ବା ପରିହାସ ବୃତ୍ତିର ଉଲ୍ଲେଖ ନାହିଁ ତାହା ହିଁ ସେସବୁର ଅପୂର୍ଣ୍ଣତାର ଯଥେଷ୍ଟ ପ୍ରମାଣ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ମନମୋହନ ଚୌଧୁରୀଙ୍କ ରଚିତ ପ୍ରବନ୍ଧ କାମରୁ କ୍ରୋଧ ଉପଜାଇ। ରହିଲୁ, ନମସ୍କାର।